ମୁଁ ଜୟନ୍ତୀ ଜେନା କହୁଛି ହାତିଆଶୁଣିରୁ, 20 ନମ୍ବର ୱାର୍ଡ଼। ଆମର ଏଠି ଗୋଟେ ଅସୁବିଧା ରହୁଛି, ଆମ ଘର ପାଖରେ ଯେଉଁ ଅଙ୍ଗନବାଡ଼ି ଘର ଅଛି ତା ଆଗରେ ଗୋଟେ ଡ୍ରେନ୍ ଯାଇଛି, ସେଠି ପାଣିର ଅସୁବିଧା ବହୁତ ରହୁଛି। ତାପରେ ବର୍ଷା ଦିନ ଡ୍ରେନ୍ ଉପରେ ପଡ଼ି ଯାଇଛି, ସେଟା ଅସୁବିଧା ହେଉଛି। ଦୟାକରି ତାର କିଛି ଗୋଟେ ପଦକ୍ଷେପ ନେଲେ ଭଲ ହେବ।